ଘର ପାଣି ପାଣି ପାଣିରେ କୁମର ମଣି ଉଠା କାଉଡ଼ି କଳସ ଆଣି ଆଣି ଆଣିରେ କୁମର ମଣି ଶ୍ରାବଣ ମାସ ଆସିଲା ଆଜି ହେଲା ରେ ସୋମବାର ଭୋଳାକୁ ଦବୁ ଗାଧେଇ ଜାନେ ଯା ପାଣି ଭାର ବାବା ଦୁଃଖ ବୁଝେ ମନ ଜାଣି ଜାଣି ଜାଣିରେ କୁମର ମଣି କଡ଼କଡ଼ିଆ ଘାଟର ପାଣି ପାଣି ପାଣିରେ କୁମର ମଣି ଉଠା କାଉଡ଼ି କଳସ ଆଣି ଆଣି ଆଣିରେ କୁମର ମଣି ପିନ୍ଧିବୁ ଖାଲି ପାଦେ ଯିବୁ ଚାଲି ପଛକୁ ଧନ କେବେ ତୁ ଆଉ ଚାହିଁବୁ ନାହିଁ ରେ ବୁଲି ଅରୁଆ ଖାଇବୁ କେରୁଆ ପିନ୍ଧିବୁ ଖାଲି ପାଦେ ଯିବୁ ଚାଲି ପଛକୁ ଧନ କେବେ ତୁ ଆଉ ଚାହିଁବୁ ନାହିଁ ରେ ବୁଲି ଚିପୁରେ ତୁଣ୍ଡେ ଉଚ୍ଚାରି ନମ ସିପାୟ ପଞ୍ଚାକ୍ଷର ନବୁରେ ଚମ୍ପା ଟଗର କିଆ କେତକି କନିଅର ଶହେ ଆଠ ବେଲ ପତ୍ର ଗଣି ଗଣି ଗଣିରେ କୁମର ମଣି କଡ଼କଡ଼ିଆ ଘାଟର ପାଣି ପାଣି ପାଣିରେ କୁମର ମଣି ଉଠା କାଉଡ଼ି କଳସ ଆଣି ଆଣି ଆଣିରେ ରୂପେ ସେ ପରା ପାଉଛି ପୂଜା ତାକୁ ତ ପୂଜା କରନ୍ତି ଯିଏ ରାଜା ହଉ ଅବା ପ୍ରଜା ମନ୍ଦିର ଭିତରେ ଲିଙ୍ଗରାଜ ରୂପେ ସେ ପରା ପାଉଛି ପୂଜା ତାକୁ ତ ପୂଜା କରନ୍ତି ଯିଏ ରାଜା ହଉ ଅବା ପ୍ରଜା ଶ୍ରାବଣ ମାସେ କଲେ ତୁ ଭୋଳା ବାବାଙ୍କ ଅଭିଷେକ ପୂରଣ ହବ ନିଶ୍ଚିତ ମନେ ଥିବ ଯା ମାନସିକ ଡୋରି ଲଗେଇ ନିଏ ସେ ଟାଣି ଟାଣି ଟାଣିରେ କୁମର ମଣି କଡ଼କଡ଼ିଆ ଘାଟର ପାଣି ପାଣି ପାଣିରେ କୁମର ମଣି ଉଠା କାଉଡ଼ି କଳସ ଆଣି ଆଣି ଆଣିରେ କୁମର ମଣି ଶ୍ରାବଣ ମାସ ଆସିଲା ଆଜି ହେଲା ରେ ସୋମବାର ଭୋଳାକୁ ଦବୁ ଗାଧେଇ ଜାନେ ଯା ପାଣି ଭାର ବାବା ଦୁଃଖ ବୁଝେ ମନ ଜାଣି ଜାଣି ଜାଣିରେ କୁମର ମଣି କଡ଼କଡ଼ିଆ ଘାଟର ପାଣି ପାଣି ପାଣିରେ କୁମର ମଣି ଉଠା କାଉଡ଼ି କଳସ ଆଣି ଆଣି।